ନମସ୍କାର ଶ୍ରୋତା ବନ୍ଧୁ, ମାତୃସ୍ୱାସ୍ଥ୍ୟ ଅଭିଯାନର ତୃତୀୟ ଅଧ୍ୟାୟରେ ଆପଣଙ୍କ ସ୍ୱାଗତ। ଏହି ଅଧ୍ୟାୟରେ ଆମେ ଆପଣଙ୍କୁ ଦୁଇଟି ସାଙ୍ଗର ପରିବାରର କାହାଣୀ ଶୁଣାଇବୁ। ସେହି ଦୁଇ ସାଙ୍ଗ ହେଲେ ସୁନୀଲ ଆଉ ଅରୁଣ। ସୁନୀଲ ଆଉ ଅରୁଣ ପିଲାଦିନୁ ସାଙ୍ଗ, ଦୁହେଁ ଆଖପାଖର ଗାଁରେ ରୁହନ୍ତି। ସ୍କୁଲ ଯିବାଠାରୁ ନେଇ ଫୁଟବଲ ଖେଳିବା, ମାଛ ଧରିବାରୁ ନେଇ ଗାଁର ଯାତ୍ରାରେ ବୁଲିବା, ଏସବୁ କିଛି ଏମାନେ ମିଳିମିଶି କରିଛନ୍ତି। ଆଉ ହଁ, ଦୁଇଜଣଙ୍କ ବାହାଘର ମଧ୍ୟ ଗୋଟିଏ ବର୍ଷରେ ହିଁ ହୋଇଥିଲା। ଏବେ ଦୁଇ ସାଙ୍ଗ ପରିବାର ଲୋକ ହୋଇଗଲେ, ଆଉ ପରିବାର ଦାୟିତ୍ୱ ସମ୍ଭାଳିବା ଦ୍ୱାରା ଆଜିକାଲି ସେମାନଙ୍କୁ ସମୟ କମ୍ ମିଳିବାକୁ ଲାଗିଲା। କିନ୍ତୁ ଆଜି ଅନେକ ଦିନ ପରେ ଦୁଇଜଣ ସାଙ୍ଗ ପରସ୍ପର ସହ ମିଶିଲେ। ଆସନ୍ତୁ ଶୁଣିବା ସେମାନଙ୍କ କଥା।
ଆରେ ଭାଇ ସୁନୀଳ, ଏତେ ଦିନ ପରେ ଭେଟ ହେଲା, ଲାଗୁଛି ବର୍ଷେ ହେଇଗଲାଣି ମିଶିକି।
ହଁ ହଁ, ଠିକ୍ କହିଲୁ ଅରୁଣ, ଆଜିକାଲି ଜଣାନାହିଁ ସମୟ କେଉଁପଟେ ବିତି ଯାଉଛି। ତୋ ସହିତ ମିଶିବା ପାଇଁ ମଧ୍ୟ ବାହାନା ଖୋଜିବାକୁ ପଡ଼ୁଛି।
ଛାଡ଼ ସେ ସବୁ କଥା, ଆଉ କହ ଯେ କ'ଣ ଚାଲିଛି ଆଜିକାଲି?
ଚାଲିବ କ'ଣ, ମୋ ସ୍ତ୍ରୀ ଗର୍ଭବତୀ ଅଛି, ଆଉ ବାପା ମା ନାତିର ମୁହଁ ଦେଖିବାକୁ ଅପେକ୍ଷା କରୁଛନ୍ତି।
ବା ଭାଇ, ଏହା ତ ବହୁତ ବଢ଼ିଆ ଖବର, ଆଉ ତୁ ମୋତେ ଏବେ କହୁଛୁ? ତେବେ ଡାକ୍ତରଙ୍କୁ ଦେଖାଉଛୁ ତ ଭଲ ଭାବରେ? କେମିତି ଅଛନ୍ତି ଭାଉଜ?
ହଁ, ଆରମ୍ଭରେ ଡାକ୍ତରଙ୍କ ପାଖକୁ ଯାଇଥିଲୁ, ପୁଣି ମୁଁ କହିଲି ଏତେ ଚିନ୍ତା କରିବା କୌଣସି କାରଣ ନାହିଁ। ଡାକ୍ତରଙ୍କ ପାଖକୁ ଗଲେ ବେକାର ବେକାର ଏତେ ସବୁ ଟେଷ୍ଟ କର, ଔଷଧ ନିଅ, ତାଠାରୁ ତ ଭଲ ଘରେ ହିଁ ସବୁକିଛି ହେଇଯାଏ।
ଆରେ କିନ୍ତୁ ଏସବୁ ତ ନିହାତି ଆବଶ୍ୟକ, ବରଂ ମୋ ଅପାର ମଧ୍ୟ 6 ମାସ ଚାଲୁଛି, ତାଙ୍କୁ ନେଇକି ମୁଁ ମଧ୍ୟ ଡାକ୍ତରଙ୍କ ପାଖକୁ ଯାଇଥିଲି।
ସମୟ ସମୟରେ ପରୀକ୍ଷା କରାଇବା, ଆଉ ଯେଉଁ ଔଷଧ ଡାକ୍ତର କହିବେ ତାକୁ ଖାଉଥିବା ଆବଶ୍ୟକ।
ଛାଡ଼ ଭାଇ, ଏସବୁ ଝିଅମାନଙ୍କ କଥା, ସେମାନଙ୍କୁ ହିଁ ସମ୍ଭାଳିବାକୁ ଦେ, ଆମେ କ'ଣ କରିବା ଏସବୁ ବିଷୟରେ ପଡ଼ି।
ସୁନୀଳ ଭାଇ, ଯେଉଁ ଛୁଆ ଆସୁଛି ସେ ବି ତ ତୋରି ଛୁଆ ନା, ଏହା ପୁଣି ଝିଅମାନଙ୍କ କଥା କେମିତି ହେଲା? ଏହି ସମୟରେ ତ ତୋତେ ଭାଉଜଙ୍କୁ ଅଧିକ ବେଶୀ ଧ୍ୟାନ ରଖିବା ଦରକାର।
ଆରେ ଭାଇ, କ'ଣ ଧ୍ୟାନ ଦେବି କହିଲୁ, ଆଜି ହିଁ ସକାଳେ କଳହ ହେଇଗଲା ଘରେ, ମୁଁ ତୋ ଭାଉଜକୁ ଜମିକୁ କାମ କରିବାକୁ ଯିବାକୁ ମନା କରିଥିଲି, ଏବେ ତାର 7 ମାସ ଚାଲୁଛି। ମୁଁ ଭାବିଲି ଏତେ ଗରମ ଖରାରେ ବାହାରି ଜମିରେ କାମ ନକଲେ ଭଲ, କିନ୍ତୁ ବାପା ମା ଶୁଣିଲେ ତ କହୁଛନ୍ତି ଆମେ ମଧ୍ୟ ଏସବୁ କାମ କରୁଥିଲୁ ଏମିତି ସମୟରେ। ଘର ଭିତରେ ହାତରେ ହାତ ଦେଇ ବସିବା ପାଇଁ ଦରକାର ନାହିଁ। ଏବେ ତୁ କହିଲୁ, ମୁଁ କ'ଣ ସେମାନଙ୍କ ସହିତ ଯୁକ୍ତି କରିଥାନ୍ତି କି?
ଯଦି ଦରକାର ପଡ଼େ ତେବେ କହିବାକୁ ପଡ଼ିବ ସୁନୀଲ ଭାଇ, ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କର। ଯଦି ତୁ କହିବୁ ମୁଁ ତାଙ୍କ ସହିତ କଥା ହେବି। ଅପାକୁ ଆମେ କୌଣସି ବଡ଼ କାମ କରିବାକୁ ଦେଉନୁ, ଠିକ୍ ସମୟରେ ପୁଷ୍ଟିକର ଖାଦ୍ୟ ଆଉ ଯଥେଷ୍ଟ ଆରାମ ଆବଶ୍ୟକ ପଡ଼ିଥାଏ, ଆଉ ପୁଣି 2 ମାସର କଥା, ଏବେ ତାଙ୍କର ଧ୍ୟାନ ନ ରଖିଲେ ଆଉ କେବେ ରଖିବୁ କହିଲୁ?
ତେବେ ଶ୍ରୋତା ବନ୍ଧୁଗଣ, କେମିତି ଲାଗିଲା ଦୁଇ ସାଙ୍ଗର ଏହି କଥାବାର୍ତ୍ତା? ଆପଣଙ୍କୁ କ'ଣ ଲାଗୁଛି ଯେ ସୁନୀଲ ଠିକ୍ କହୁଛି ନା ଅରୁଣ? ଆପଣଙ୍କ ପରାମର୍ଶ ବା ସନ୍ଦେଶ ଆମ ପାଖକୁ ପଠାଇବା ପାଇଁ ଟିପନ୍ତୁ 3 ନମ୍ବର। ଆଉ ଏହି ଅଭିଯାନର ପରବର୍ତ୍ତୀ ଅଧ୍ୟାୟ ଶୁଣିବାକୁ ଭୁଲିବେନି ଆର ସପ୍ତାହରେ। ଧନ୍ୟବାଦ।